ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ରାଜ୍ୟ ସରକାର ଆଇବା 5 ବର୍ଷ ଭିତରେ 1.5 ଲକ୍ଷ ସରକାରୀ ପଦବୀ ପୂରଣ କରବାର୍କେ ଲକ୍ଷ୍ୟ ରଖିଛନ୍ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ବିଧାନସଭାନ ଗଲାକାଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗର ଖର୍ଚ୍ଚା ଦାବି ଉପରେ ଆଲୋଚନା କରିକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍, ନୂଆ ସରକାର ଆସିଲା ଦିନୁ ଏପତକ୍ ନିଯୁକ୍ତି ମେଳା ଜରିଏ 37,000 ଅତକା ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିଛନ୍। ଆଇବା କିଛି ମାସ ଭିତରେ ଆହୁରି 43,000 ଅତକା ପଦବୀ ପୂରଣ କରବାର୍କେ ନିଯୁକ୍ତି ସଂସ୍ଥାମାନଙ୍କୁ ଦାୟିତ୍ୱ ଦିଆଯାଇଛି। ମହାନଦୀ ଜଳବିବାଦ ସମାଧାନ ନେଇକରି ଓଡ଼ିଶା ଆର୍ ଛତିଶଗଡ଼ ଭିତରେ ଯୁଗ୍ମ ବୈଷୟିକ କମିଟି ବୈଠକ ଆଇଜ ହେବା। ବିଧାନସଭାନ ଗଲାକାଲି ମୁଖ୍ୟମନ୍ତ୍ରୀଙ୍କ ତରଫୁ ବାବଦେ ସୂଚନା ଦିଆଯାଇଥିଲା। ଆପୋଷ ଆଲୋଚନା ଜରିଏ ବିବାଦର ସମାଧାନ ଲାଗି ଦୁଇ ରାଜ୍ୟ ଚେଷ୍ଟା ଜାରି ରଖିଛନ୍। ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଭିତରେ ଇଟାକେ ନେଇକରି ଅନୌପଚାରିକ ଆଲୋଚନା ହୋଇସାରିଛେ ବୋଲି ସେ କହିଛନ୍। ଯୁଗ୍ମ ବୈଷୟିକ କମିଟିର ବୈଠକ ଇତାର ଆଘୁନୁ 6 ଥର ହୋଇସାରିଛେ। ମହାନଦୀ ଟ୍ରିବ୍ୟୁନାଲ୍ଥି ମାମଲାର ଶୁଣାଣି ଆଇବା 20 ତାରିଖ ହେବା ବୋଲି ମୁଖ୍ୟମନ୍ତ୍ରୀଙ୍କ ତରଫୁ କୁହାଯାଇଛି। ପୁରୀନ ଆଇଷ୍ଠାନୁ 3 ଦିନିଆ ବୈଶ୍ୱିକ ଶକ୍ତି ନେତୃତ୍ୱ ସମ୍ମିଳନୀ 2025 ମୂଲ ହେଉଛେ। ସ୍ୱଚ୍ଛ ଇନ୍ଧନ କ୍ଷେତ୍ରଟି ଭାରତର କାର୍ଯ୍ୟପନ୍ଥା ଆର୍ ଭୂମିକା ବାବଦେ ଏଥି ଆଲୋଚନା କରାଯିବା। 7 ତାରିଖ ତକ ହେବାର୍କେ ଥିବା ସମ୍ମିଳନୀଟି କେନ୍ଦ୍ର ଅକ୍ଷୟ ଶକ୍ତି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ, ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାୟକ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସୁଖୁ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଇ ଆଉ ଅଲଗା ରାଜ୍ୟର ମନ୍ତ୍ରୀମାନେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ଭୁବନେଶ୍ୱର ୟୁନିଟ୍ 3 ପ୍ରଦର୍ଶନୀ ପଡ଼ିଆନ ଆଇବାକାଲିଠାରୁ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ମୂଲ ହେବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହୋତ୍ସବକେ ଉଦ୍ଘାଟନ କରବାର କାର୍ଯ୍ୟସୂଚୀ ରହିଛି। ଡିସେମ୍ବର 17 ତାରିଖ ତକ ହେବାର୍କେ ଥିବାର ମହୋତ୍ସବଟି 550 ଷ୍ଟଲ୍ ତିଆରି କରାଯାଇଛି। ଏଥି 250 ପ୍ରକାଶକ ଆର୍ ବହି ବିକ୍ରେତା ଯୋଗଦେବେ। 6 ଅନ୍ତର୍ଜାତୀୟ ସ୍ତରର ପ୍ରକାଶନ ସଂସ୍ଥା ଭିଲ୍ ଭାଗ ନେଉଛନ୍ ବୋଲି ଗଲାକାଲି ଭାଷା ସାହିତ୍ୟ ଆର୍ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍। ବିପର୍ଯ୍ୟୟ ପରିଚାଳନା ରାଜ୍ୟ କାର୍ଯ୍ୟନିର୍ବାହୀ କମିଟିର 2025-26 ବର୍ଷର ପହିଲା ବୈଠକ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନ ହୋଇଯାଇଛି। ବୈଠକଟି ରାଜ୍ୟ ବିପର୍ଯ୍ୟୟ ବିପଦ ପରିଚାଳନା ପାଣ୍ଠି ଅଧୀନର ଖର୍ଚ୍ଚା ଅନୁମୋଦନ ବାବଦେ ଆଲୋଚନା କରାଯାଇଥିଲା। ବୈଠକର ସୂଚନା ଅନୁସାରେ ଏ ବଛର ପାଣ୍ଠିନୁ ମୋଟ 391 କୋଟି ଅତକା ଟଙ୍କା ଖର୍ଚ୍ଚା କରାଯାଇଛି। ଆଜି ବିଶ୍ୱ ମୃତ୍ତିକା ଦିବସ। 2002 ଆନ୍ତର୍ଜାତୀୟ ମୃତ୍ତିକା ସଂଗଠନ ତରଫୁ ଏହି ଦିବସ ପାଳନ ଲାଗି ଦିଆଯାଇଥିବା ପ୍ରସ୍ତାବକେ 2013 ମିଳିତ ଜାତିସଂଘର ଅନୁମୋଦନ ମିଳିଥିଲା। ମାଟିର ସୁରକ୍ଷାର ଲାଗି ସଚେତନତା ବନାବାରଟା ଏହି ଦିବସ ପାଳନର ଲକ୍ଷ୍ୟ ଆଏ। ଏ ବଛର ମୃତ୍ତିକା ଦିବସ ବାର୍ତ୍ତା ହେଉଛେ ସୁସ୍ଥ ସହର ଲାଗି ସୁସ୍ଥ ମାଇଟ୍। ମୃତ୍ତିକା ଦିବସ ଅବସରରେ ରାଜ୍ୟର ଭିନ୍ ଭିନ୍ ଜାଗାନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ସେନ୍ତା ସ୍ୱେଚ୍ଛାସେବୀ ଆଉ ସେମାନଙ୍କର ସଂଗଠନମାନଙ୍କର ଚେଷ୍ଟାକେ ସମ୍ମାନ ଜଣାବାର ଲାଗି ଆଜି ଅନ୍ତର୍ଜାତୀୟ ସ୍ୱେଚ୍ଛାସେବୀ ଦିବସ ଭିଲ୍ ପାଳନ କରାଯାଉଛି। 1985 ଏହି ଦିବସ ପାଳନ ହୋଇଆସୁଛି। ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାଟି ଆଜି ସମ୍ବଲପୁର ସହିତ 7 ଜିଲ୍ଲାର 775 ଜଣ ବରିଷ୍ଠ ନାଗରିକ ରାମେଶ୍ୱରମ୍ ମଦୁରାଇକେ ତୀର୍ଥଯାତ୍ରାଟି ଯିବେ। ସମ୍ବଲପୁର ରେଲ୍ ଷ୍ଟେସନ୍ ଗୋଟିଏ ସ୍ୱତନ୍ତ୍ର ଟ୍ରେନ୍ ଜରିଏ ସେମାନେ ଯାତ୍ରା କରିବେ। ଜିଲ୍ଲା ପ୍ରଶାସନ ତରଫୁ ପତାକା ଦେଖାଇକରି ଟ୍ରେନ୍ର ଶୁଭାରମ୍ଭ କରାଯିବା। ତୀର୍ଥଯାତ୍ରୀମାନେ ନିଜ ନିଜ ଜିଲ୍ଲାନୁ ଗଲାକାଲି ସମ୍ବଲପୁର ଆସିକରି ରାତ୍ରିଯାପନ କରିଥିଲେ। ରାଜ୍ୟର ଭିନ୍ ଭିନ୍ ଜାଗାନ ଆଇବା 13 ତାରିଖ ଦିନ 4 ରାଷ୍ଟ୍ରୀୟ ଲୋକ ଅଦାଲତ ହେବା। ଏଥି ବରଗଡ଼ କୋର୍ଟ ସହିତ ପଦମପୁର, ସୋହେଲା, ବରପାଲି, ଭେଡ଼େ, ନତାବିରା ଆଉ ବିଜେପୁର କୋର୍ଟନ ସକାଳର 10 ବଜେନୁ ବିଚାରାଧୀନ ମକଦ୍ଦମାମାନଙ୍କର ଆପୋଷ ସହମତିଥି ସମାଧାନ କରାଯିବା। ସୁବର୍ଣ୍ଣପୁର ଜିଲ୍ଲା ସଂସ୍କୃତି ଭବନ ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ 2026 ଯୁବୋତ୍ସବ ପାଲିତ ହୋଇଯାଇଛି। ମହୋତ୍ସବକେ ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ ଉଦ୍ଘାଟନ କରିଥିଲେ। ଯୁବୋତ୍ସବର ପହିଲା କ୍ଷେପେ ଛାତ୍ରଛାତ୍ରୀମାନଙ୍କ ତରଫୁ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ ହୋଇଥିଲା। ସେନ୍ତା ଜୁଆନ ପିଲା ଟୁକେଲମାନଙ୍କ ଭିତରେ ଗୀତ, ନାଚ, ବକ୍ତୃତା, ଚିତ୍ରାଙ୍କନ ସହିତ ଭିନ୍ ଭିନ୍ ପ୍ରତିଯୋଗିତା ହୋଇଥିଲା। 2 କ୍ଷେପେ ସଂସ୍କୃତି ଭବନ ପୁରସ୍କାର ବିତରଣ ସମାରୋହ ହୋଇଥିଲା। ବିଧାୟକଙ୍କ ସ୍ଥାନୀୟ ଉନ୍ନୟନ ପାଣ୍ଠିଟି ନୂଆପଡ଼ାନ ତିଆରି ହୋଇଥିବାର ବରିଷ୍ଠ ନାଗରିକଙ୍କ କାର୍ଯ୍ୟାଳୟ ଉଦ୍ଘାଟିତ ହୋଇଯାଇଛି। ଏ ଅବସରରେ ହୋଇଥିବାର ଉତ୍ସବଟି ଖଡ଼ିଆଲ ବିଧାୟକ ଅଧିରାଜ ପାଣିଗ୍ରାହୀ, ଜିଲ୍ଲାପାଳ ମଧୁସୂଦନ ଦାସ, ନଗର ଅଧ୍ୟକ୍ଷ ଉଜ୍ଜଲ ଗୁପ୍ତା ପ୍ରମୁଖ ଯୋଗ ଦେଇଥିଲେ। ଭାରତ ଆର୍ ଦକ୍ଷିଣ ଆଫ୍ରିକା ଭିତରେ କଟକ ବାରବାଟି ଷ୍ଟାଡିୟମ୍ନ ଆଇବା 9 ତାରିଖ ହେବାର୍କେ ଥିବା T20 କ୍ରିକେଟ୍ ମ୍ୟାଚ୍ ଲାଗି ଆଜିଠାନୁ କାଉଣ୍ଟର୍ଥି ଦିନର 10 ବଜେନୁ ଟିକେଟ୍ ବିକ୍ରି ମୂଲ ହେବା। ସୁବିଧାଥି ଟିକେଟ୍ ଘିନ୍ବାର୍ ଲାଗି ଶୃଙ୍ଖଳିତ ଧାଡ଼ି ବ୍ୟବସ୍ଥା କରାଯାଇଛି। ଟିକେଟ୍ କଲାବଜାରୀ ଉପରେ କମିଶନରେଟ୍ ପୁଲିସ୍ ତରଫୁ କଡ଼ା ନଜର ରଖାଯାଇଛି ବୋଲି କଟକ ଡିସିପି ରିଷିକେଶ ଖିଲାରୀ କହିଛନ୍। 9 ତାରିଖ ଦିନ ହେବାର୍କେ ଥିବାର୍ ମ୍ୟାଚ୍ ଲାଗି ଆଇବା ରବିବାର ଦିନ ଦୁଇ ଦଳ ଭୁବନେଶ୍ୱର ପହଞ୍ଚବେ। ସୋମବାର ଦିନ ବାରବାଟୀ ଷ୍ଟାଡିୟମ୍ନ ଅଭ୍ୟାସ କରବେ। ଏଚନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।